ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲା କବିକଣ୍ଠ ନିବାସିନୀ ଉତ୍କଳ ଭାରତୀ ବାକ୍ବାଜିନୀ ବୀଣାପାଣି ସରସ୍ୱତୀଙ୍କ ପ୍ରତି ଅର୍ଥେ ଆଜ୍ଞା ଶକ୍ତି ମା ଦୁର୍ଗାଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲା ବିଶ୍ୱପିତା ବିଶ୍ୱକର୍ତ୍ତା ବିଶ୍ୱ ସ୍ରଷ୍ଟା ପରମ ବ୍ରହ୍ମ ନାରାୟଣ ସର୍ବସ୍ମିନ୍ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଶ୍ରୋତୃମଣ୍ଡଳୀ ବୀର ମହିଷାସୁର ନିକଟରେ ତାର ମା କହୁଛି ରେ ପୁତ୍ର ଦେବତା ମାନଙ୍କୁ ବିଶ୍ୱାସ ନାହିଁ, ସେମାନେ ତୋର ଶତ୍ରୁ, ତୁ ମୋର ଗର୍ଭରେ ଥିଲୁ ଜାଣିନୁ, ସ୍ୱୟଂ ଦେବରାଜ ଇନ୍ଦ୍ର ହେଉଛନ୍ତି ତୋର ପିତୃହନ୍ତା। ଆଜ୍ଞା ମା ଠାରୁ ଏ କଥା ଶୁଣି ମହିଷାସୁର ଡାକିଲା, ମା ମୋ ନିକଟରେ ପ୍ରକାଶ କର ଦେବରାଜ ଇନ୍ଦ୍ର କାହିଁକି ଆଉ କିପରି ମୋର ପିତାକୁ ହତ୍ୟା କଲା। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ମହିଷାସୁର ନିକଟରେ ତାର ମା କହୁଛି ଅତୀତ ଘଟଣା। ଅଗ୍ନିଦେବ ତୁଷ୍ଟ କରି ଗୋଟିଏ ବର ଲାଭ କଲେ। ବାବୁରେ ଏ ବରଟି ହେଲା
ଦେବ ଦୈତ୍ୟ ଜୟୀ ପୁତ୍ର ହୋଇବ ତାଙ୍କ
ପ୍ରାସାଦକୁ ଫେରିବା ପୂର୍ବରୁ ତାହାର ଜୀବନ ନାଟିକା ସମାପନ କରିବାକୁ ହେବ, କାରଣ ସେ ବଞ୍ଚି ରହି ବିବାହ କଲେ ତାର ପୁତ୍ରଜାତ ହେବ ଏବଂ ଦେବତାମାନଙ୍କୁ ପରାଭବ ଦେବ।
ମନରେ କଥା ଜାଣି ନମ
ଦେବରାଜ ଇନ୍ଦ୍ର ସ୍ୱର ପିତାଙ୍କ ସହିତ ଯୁଦ୍ଧ ପାଇଁ ଆସି ପ୍ରସ୍ତୁତ ହେଲେ। ଠିକ ଏତିକି ବେଳେ ପିତାଙ୍କର ତପସ୍ୟା ଶେଷ କରି ଉଠୁଛନ୍ତି,
ପାର୍ଶ୍ୱରେ ତାଙ୍କର ଖଣ୍ଡେ ହେଲେ
ସମ୍ମୁଖରେ ଦେଖିଲେ ସଦର୍ପରେ ଛିଡ଼ା ହୋଇଛନ୍ତି ଦେବରାଜ ଇନ୍ଦ୍ର ଏବଂ କାନରେ ଶୁଣିଲେ ସଂଗ୍ରାମର ଆହ୍ୱାନ। ପିତାଚର ଡାକିଲେ, ହେ ଦେବରାଜ, ମୁଁ ବର୍ତ୍ତମାନ ନିରସ୍ତ୍ର, ତେଣୁ ମୋତେ ଖଣ୍ଡିଏ ଅସ୍ତ୍ର ଦେଲେ ମୁଁ ସଂଗ୍ରାମ କରିବି।
ନିରସ୍ତ୍ର ଜନକ ପ୍ରତି ଆକ୍ରମଣ କଲେ
ଶାସ୍ତ୍ର ସଙ୍ଗତ ନୁହେଁ। ତମେ ପାପ ଅର୍ଜନ କରିବ, ତମେମାନେ ହେଲ ଦେବତା, ତେଣୁ ଅନ୍ୟାୟ କର ନାହିଁ। ଦେବତାମାନଙ୍କର ଧର୍ମ ସ୍ୱଭାବ, ତେଣୁ ତୁମେ ଅଧର୍ମ କର ନା।
ଆକାଳ ପାଥର ତୁହି ଆରେ ବାମରରେ ଦେଖଣି ଦେଖିବୁ ନିଶେ ସଜିବାନି ପୁରରେ
ମଣ୍ଡଳୀ ଲକ୍ଷ୍ୟ ଦେବେ। ଇନ୍ଦ୍ର ଡାକିଲେ, ରେ ଦାନବ, ଦାତାଳତା ତ୍ୟାଗ କରେ। ଯିଏ ଶତ୍ରୁ ତା ହାତରେ ଅସ୍ତ୍ର ଥାଉ କିମ୍ବା ନ ଥାଉ, ତାକୁ ବଧ କଲେ ଦୋଷ ନାହିଁ।
ଏ ସମୟ ସମ୍ମୁଖରେ ଉଭା ଏକ ନାରୀ ଘଟେ ତାର ଚକ ଚକ କରେ ତୋର ବାହାରି
କହିଲା
ଏ ଅସ୍ତ୍ର ନେଇ ଯୁଦ୍ଧ ଠକର ନୀର ଏହି ଅସ୍ତ୍ର ଶତ୍ରୁକୁ ଯେ ଶୀଘ୍ର ନାଶ କର ଅସ୍ତ୍ର ପାଇ ଦୈତ୍ୟ ବୀର ହୋଇ ହସ ହସ ଡାକିଲା ଏ ଘର ଆସ ଆସ ଦେବ ଈଶ ପରୀକ୍ଷା କରିବା ତୁମେ କେତେ ଶକ୍ତି ଧର ଆଜ୍ଞା ସଂଗ୍ରାମରେ ହାରିଗଲେ ମଘବା ଏ ଥର ବ୍ରହ୍ମାସୁର ଆଜ୍ଞା ଅପରିଚିତା ନାରୀ ଜଣଙ୍କ ନିକଟରୁ ଅସ୍ତ୍ର ଖଣ୍ଡିଏ ପାଇ ଡାକିଲା ଦେବରାଜ ଇନ୍ଦ୍ର କାହା ବାହୁରେ କେତେ ଶକ୍ତି ଅଛି ଏବେ ପରୀକ୍ଷା ହେଇଯାଉ ଭୟଙ୍କ ମଧ୍ୟରେ ଭୀଷଣ ସମର ହେଲା ଏବଂ ସଂଗ୍ରାମରେ ହାରି ଯାଇ ପଳାୟନ କଲା ଦେବରାଜ ଇନ୍ଦ୍ର
କିଏ ଆଗୋ ନାରୀ କଲ ମହା ଉପକାର
ପାଇଁ ମୋର ଜୀବନ ରକ୍ଷା ହେଲା ଖଡ଼ଗ ଖଣ୍ଡିଏ ଦେଇନଥିଲେ ମୋ ଜୀବନ ଆଜି ଯାଇଥାନ୍ତା କିପରି ଭାବରେ ମୁଁ ତୁମର ଋଣ ସୁଝିବି ପ୍ରକାଶ କର ତମେ ଯାହା ଚାହିଁବ ମୁଁ ତୁମର ଅଭିଳାଷ ପୂରଣ କରିବି
ହେଲେ ସନମତ ରାଣୀ କରି
ପୁରାଣୀ କରି ସମାଦରେ ରାଜପ୍ରାସାଦକୁ ନେଇଯିବି ପଣ୍ଡିତ ମଣ୍ଡଳେ ଲକ୍ଷ୍ୟ ଦେବେ ନାରୀ ଜଣକ କହୁଛି ହେ ଦୈତ୍ୟକୁଳ ସାଇ ମୁଁ ଜଣେ ଅନାଥିନୀ ଆପଣ ମୋର ଯେଉଁ ଅନିନ୍ଦ୍ୟ ସୁନ୍ଦରୀ ରୂପ ଦେଖୁଛନ୍ତି ଏହା ମୋର ପ୍ରକୃତ ରୂପ ନୁହେଁ ଆପଣ ମୋତେ ଘୃଣା କରିବେ ମୋର ପ୍ରକୃତ ରୂପ ହେଲା ମଇଁଷି ରୂପ ଧର୍ମ ସାକ୍ଷୀ ରଖି ମୁଁ କହୁଛି ତୁମକୁ ରାଣୀ କରିବି
ସମ୍ପର୍କ ରଖିବୁ ନାହିଁ ଏବଂ ସେମାନଙ୍କ ଠାରୁ ତୁ ପ୍ରତିଶୋଧ ନେ। ଆଜ୍ଞା ମହିଷାସୁର ଡାକୁଛି ମା, ମୁଁ ଭାବୁଛି ତପସ୍ୟା କରି ଆଜ୍ଞା ଶକ୍ତିଙ୍କୁ ତୁଷ୍ଟ କରି ବର ଲାଭ କରିବି ଏବଂ ବର ଲାଭ କରିବା ପରେ ଇନ୍ଦ୍ର ସୁଖ ଦଳି ମନ୍ଥି ସୁଖ ଦଳି ମନ୍ଥି କରିବି ନିପାତ ଆଉ କେବେ ନ ଚଢ଼ିବ ଆଉ କେବେ ନ ଚଢ଼ିବ ସେ ଐରାବତ ଏବେ ଇନ୍ଦ୍ରର ସୁଖକୁ ପଡ଼ିଲାଳି ଠାର ଠାର କରିଦେବି ଏବଂ ତାକୁ ଆଉ କୌଣସି ଦିନ ଐରାବତ ପୃଷ୍ଠରେ ବସାଇ ଦେବି ନାହିଁ। ନନ୍ଦନ କାନନ ପାରି ଦାତ ଆଜି ଯେତେ ହୋ ଲଣ୍ଡ ଭଣ୍ଡ କରିଦେବି ଘର ପ୍ରତି ମାତ୍ରେ ହୋ ମହିଷାସୁର ଡାକିଲା ମା ମୋର ସୈନ୍ୟ ମାନଙ୍କର ଆଡ୍ଡାସ୍ଥଳୀ ହବ ତମେ ମୋତେ ଆଶୀର୍ବାଦ କର ମୁଁ ଆଜ୍ଞା ଶକ୍ତିଙ୍କ ନିକଟରୁ ବର ପାଇ ଫେରି ଆସେ। ତପସ୍ୟା କରିବା ପାଇଁ ଆଜ୍ଞା ବାହାରି ଗଲା ମହିଷାସୁର ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଯାଇ ପହଞ୍ଚିଛି ଏବଂ ନିକାଞ୍ଚନ ବନରେ ବସି ଅସର ଭାବରେ ତପସ୍ୟା କରୁଛି। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଋତୁଚକ୍ରର ଆବର୍ତ୍ତନରେ ମହିଷାସୁର ଆଜ୍ଞା କେମିତି ତପ କରୁଛି।
ଗ୍ରୀଷ୍ମ କାଳେ ତାରି ପାଖେ ଅଗ୍ନିକେ ଜଳାଇ ହୋ ଶୀତରେ ଶୀତଳ ବାରି ରଖେ ତାରି ଖାଇ ହୋ ବର୍ଷାରେ ସେ ଭିଜି ଭିଜି ବସି ତପସାନେ ହୋ ଆଜ୍ଞା ଶକ୍ତି ଆଜ୍ଞା ଶକ୍ତି ଭଜୁ ଥାଏ ମନେ ହୋ କେତେ ଗ୍ରୀଷ୍ମ କେତେ ଶୀତ କୋଇଲା ଅତୀତ ହୋ ଆସିଲା ହେମନ୍ତ ଋତୁ ପୁଣି ସେ ବସନ୍ତ ହୋ
ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ଗ୍ରୀଷ୍ମ କାଳରେ ଚାରି ପାଖରେ ଅଗ୍ନି ଜଳାଇ, ଶୀତ କାଳରେ ଚାରି ପାଖରେ ପାଣି ଥୋଇ, ବର୍ଷା କାଳରେ ଭିଜି ଭିଜି ବୃଦ୍ଧା ତୃଷାକୁ ଦୂର କରି ସଦାସର୍ବଦା ମହାମାୟାଙ୍କର ନାମକୁ ଜପ କରୁଥାଏ। ଜଟାଦୂତ ସମାଯୁକ୍ତା ଅର୍ଭେନ୍ଦୁ କୃତ ଶେଖରାମ ଲୋଚନ ତ୍ରୟ ସଂଯୁକ୍ତାଂ ପୂର୍ଣ୍ଣେନ୍ଦୁ ସଦୃଶାନ ନାମ ଅତସୀ ପୁଷ୍ପ ବର୍ଣ୍ଣାଭାଂ ସୁପ୍ରତିଷ୍ଠାଂ ସୁଲୋଚନାମ ନବ ଯୌବନ ସମ୍ପର୍ଣ୍ଣା ଭରଣ ଭୁଜି ଆଜ୍ଞା ଭକ୍ତ ସମ୍ମୁଖରେ ଆଜ୍ଞା ଶକ୍ତି ଆସି ଉପସ୍ଥିତ ହୋଇଛନ୍ତି। ଡାକୁଛନ୍ତି ଭକ୍ତ ମହିଷାସୁର ପ୍ରକାଶ କରେ କଣ ତୋର ଆବଶ୍ୟକ, କାହିଁକି ମୋତେ ସ୍ମରଣ କଲୁ। ଗଡ଼ ହସ୍ତ ହେଇ ମାଙ୍କ ଚରଣରେ ପ୍ରଣାମ କରୁଛି ମହିଷାସୁର। ଦୁର୍ଗାଂ ଶିବାଂ ଶାନ୍ତ କରି ବ୍ରାହ୍ମଣୀ ବ୍ରାହ୍ମଣ ପ୍ରିୟାଂ ସର୍ବଲୋକ ପ୍ରଣୟତିଂ ଚ ପ୍ରଣମାମି ସଦାଶିବାଂ ମଙ୍ଗଳାଂ ଶୋଭନାଂ ସୁଧାଂ ନିଷ୍କଳାଂ ପରମାଙ୍କଳାଂ ବିଶ୍ୱେଶ୍ୱରୀ ବିଶ୍ୱମାତାଂ ହାଲୋ ଚଣ୍ଡିକା ପ୍ରଣମାମି ହଂଗେ। ସନ୍ତାନରେ କରୁଣା କରିଛ ତେବେ ମୋତେ ଅମର ବର ପ୍ରଦାନ କର। ଆଜ୍ଞା ଦୈତ୍ୟ ଠାରୁ ଯେତେବେଳେ ଏ ଅମର ବର କଥାକୁ ଶୁଣିଲେ ମା ଦୁର୍ଗା ଡାକିଲେ, ହେ ମହିଷାସୁର ଅମର ବର ପ୍ରଦାନ କରିବା ପାଇଁ ଶକ୍ତି ମୋର ନାହିଁ, ଯଦି ଆଉ କିଛି ବର ଚାହିଁବୁ ମୁଁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି। ମହିଷାସୁର ନିକଟରୁ ମା ଦୁର୍ଗା ଆଜ୍ଞା ଚାଲିଯିବା ପରେ ପୁନରାୟ ଆରମ୍ଭ କଲା ଦୈତ୍ୟ ତପସ୍ୟା। ଯା ଦେବୀ ସର୍ବଭୂତେଷୁ ଭକ୍ତି ରୂପେଣ ସଂସ୍ଥିତା ନମସ୍ତ ସେଇ ନମସ୍ତ ସେଇ ନମସ୍ତ ସେଇ ନମ ନମ ଆସିଲେ ଆଜ୍ଞା ଶକ୍ତି ମା ଦୁର୍ଗା ଡାକିଲେ, ରେ ଭକ୍ତ ମତେ ଯେତେବେଳେ ଶକ୍ତି ରୂପା ବୋଲି ସମ୍ବୋଧନ କଲୁ ସେତେବେଳେ ମୁଁ ତତେ ଅପାର ଶକ୍ତି ପ୍ରଦାନ କରୁଛି। ହସିଲା ମହିଷାସୁର ଡାକିଲା, ମା ଅମର ବର ତ ଦେଲ ନାହିଁ, ଯେଉଁ ଶକ୍ତି ବର ମତେ ଦେଲ ତାହା କ୍ଷଣସ୍ଥାୟୀ, ବର ନ ଦେଲ ନାହିଁ, ତମେ ଏ ସ୍ଥାନରୁ ଚାଲିଯାଅ। ହେମନ୍ତ ବର୍ଗେ ଲକ୍ଷ୍ୟ ଦେବେ, ପୁନରାୟ ତପସ୍ୟା ଆରମ୍ଭ କଲା ମହିଷାସୁର। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସ୍ଥିତା ନମସ୍ତ ଚେଇ ନମ ନମ ଆଜ୍ଞା। ପୁନରାୟ ଦୁର୍ଗା ଆସି ପହଞ୍ଚି ଯାଇଛନ୍ତି, ଡାକିଲେ ଭକ୍ତ ମା ବୋଲି ସମ୍ବୋଧନ କଲୁ, ଏବାରେ ତୋର ଯାହା ଇଚ୍ଛା ବର ମାଗେ। ଗୋଡ଼ ହସ୍ତ ହେଇ ବର ମାଗୁଛି ମହିଷାସୁର, କହୁଛି ମା ଲୋ ଗନ୍ଧର୍ବ ଦକ୍ଷ ରକ୍ଷ କାହାରି ହାତରେ ମୁଁ ମରିବି ନାହିଁ। ଦେବୀ ଆଜ୍ଞା ତଥାସ୍ତୁ କଲେ, ନ ପଡ଼ିବି ଅଗ୍ନିରେ ମୁଁ, ନ ବୁଡ଼ିବି ଜଳେବ ତିନିପୁର ପୂଜିଣିବି ନିଜ ବାହୁ ବଳେବ। ମହିଷାସୁର ଡାକିଲା, ମା ମୁଁ ଅଗ୍ନିରେ ପଡ଼ିବି ନାହିଁ, ମୁଁ ଜଳରେ ବୁଡ଼ିବି ନାହିଁ, ବାହୁବଳେ ତିନିପୁରକୁ ଜିଣିବି, ଏହି ବର ମୋତେ ପ୍ରଦାନ କର। ଦେବୀ ପଣ୍ଡିତ ତଥାସ୍ତୁ କଲେ, ଡାକିଲେ ବାବୁରେ ମହିଷାସୁର, କିନ୍ତୁ ନାରୀ ହସ୍ତେ ହସ୍ତ ହୋଇବୁ ନିଶ୍ଚୟ ବାବୁ, ନାରୀ ହାତରେ ତୁ ମୃତ୍ୟୁ ବରଣ କରିବୁ। ଚମକି ଉଠିଲା ଦୈତ୍ୟ ମହିଷାସୁର, ଡାକିଲା ମା ଲୋ ତୁ ମୋତେ ବର ଦେବା ପରିବର୍ତ୍ତେ ଅଭିଶାପ ଦେଲୁ, ହେ ତିନିପୁରରେ ଯେତେକ ନାରୀ ଅଛନ୍ତି ସେମାନେ ମୋର ବା କଣ କରିବେ, ଯଦି ମୋତେ ମାରିବୁ ତୁ ମାରିବୁ, କିନ୍ତୁ ମା ଲୋ ମନେ ରଖିଥିବୁ ପୁତ୍ର ହନ୍ତା ରୂପେ ଯଦି ଦେଖା ଦେଉ ମଧ୍ୟରେ ଯୁଦ୍ଧ ହେବ, ଦେବତାମାନେ ଜାଣିବା ସଙ୍ଗେ ସଙ୍ଗେ ଏ ଜଗତବାସୀ ସମସ୍ତେ ଜାଣିପାରିବେ, ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ। ଫେରି ଆସିଲା ନିଜ ରାଜ୍ୟକୁ ଦୈତ୍ୟ ମହିଷାସୁର, ଏବଂ ନିଜର ସୈନ୍ୟମାନଙ୍କୁ ପ୍ରସ୍ତୁତ କରି ବାହାରି ପଡ଼ିଲା ସ୍ୱର୍ଗ ଆକ୍ରମଣ କରିବାକୁ। ବିଚାରଣା କରିବା ହେବେ ଶ୍ରୋତା ମଣ୍ଡଳୀ, ମହିଷାସୁରର ସୈନ୍ୟମାନେ ସିଂହ ବିକ୍ରମରେ ଆଗୁସାର ହୋଇ ଗାଈ ସ୍ୱର୍ଗରେ ପହଞ୍ଚିଗଲେ, ଏବଂ ସ୍ୱର୍ଗ ରାଜ୍ୟରେ ଆରମ୍ଭ କଲେ ଅମାନୁଷିକ ଅତ୍ୟାଚାର, ଯେ କୁବେର ଭଣ୍ଡାର ଦେବେ। ଧନପତି କୁବେରଙ୍କ ଭଣ୍ଡାରକୁ ସୈନ୍ୟମାନେ ହରଣ କରିବା ସଙ୍ଗେ ସଙ୍ଗେ ଗାଈ ଆଜ୍ଞା ବ୍ରହ୍ମପୁରୀରେ ପହଞ୍ଚିଛନ୍ତି, ଡାକୁଛନ୍ତି ରେ ଧନ୍ତରା ବୁଢା, ତୋ ବେଦ ପୋଥିକୁ କେଉଁଠି ଲୁଚେଇ ରଖିଛୁ, ଆମକୁ ଦେଇଦେ ଆମେ ତାକୁ ପୋଡ଼ିଦବୁ। ଆଜ୍ଞା ବ୍ରହ୍ମପୁର ଦୂର କରି ସାରି ରାକ୍ଷସ ମାନେ ଖୋଜୁଛନ୍ତି ଦେବରାଜ ଇନ୍ଦ୍ରଙ୍କୁ, ହର ଧର ମାର କାହିଁ ଗଲା ସେହି ସ୍ୱର୍ଗପୁର ଅଧିଶ୍ୱର।
ଗର୍ଭକୁ ତାହାର ଗର୍ବ କର ବେଗେ ଗର୍ବକୁ ତାହାର ଗର୍ବ କର ବେଗେ ବୁଝିବ ସେହି ପାମରରେ ଆଜି ବୁଝିବ ସେହି ପାମରରେ ଧର ଧର ମାର ମାର ଧ୍ୱନିରେ ରକମ୍ପିତ ହେଉଛି ସ୍ୱର୍ଗପୁର ଅସୁର ସୈନ୍ୟ ମାନେ ଡାକୁଛନ୍ତି କୁଆଡ଼େ ଗଲା ସେ ପାମର ଇନ୍ଦ୍ର ଆମର ସମ୍ମୁଖୀନ ହେଉ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଦାନବରାଜ ମହିଷାସୁର ନିର୍ଦ୍ଦେଶ ଦେଲା ଇନ୍ଦ୍ରର ନନ୍ଦନବନରେ ପଶି ଧ୍ୱଂସ କର ତାର ଐରାବତ ହସିକୁ ନେଇ ଚାଲ ଏବଂ ତା ସହିତ ତା ଇନ୍ଦ୍ରାଣୀକୁ ମଧ୍ୟ ବାନ୍ଧି ନେଇ ଚାଲ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ସମଗ୍ର ଦେବମଣ୍ଡଳୀ ବୀର ମହିଷାସୁରର ସମ୍ମୁଖୀନ ହୋଇ ନପାରି ସିଏ ଯୁଆଡ଼େ ପଳାଇଗଲେ ସମସ୍ତେ ଆଜ୍ଞା ମନରେ ଚିନ୍ତା କଲେ ଗୋଲକ ବିହାରୀ ବିଷ୍ଣୁଙ୍କୁ ଦୁଃଖ ଜଣାଇବେ ତେଣୁ ଜଣ ଜଣ ହୋଇ ବିଷ୍ଣୁଙ୍କ ନିକଟରେ ଦେବମଣ୍ଡଳୀ ସମସ୍ତେ ଯାଇ ଏକତ୍ରିତ ହୋଇଛନ୍ତି ସକଳେ ହୋଇ ଏକ ମୁଖ ଦେବମଣ୍ଡଳୀର ପ୍ରାର୍ଥନାରେ ପରମ୍ରହ୍ମ ନାରାୟଣ ଉପସ୍ଥିତ ହୋଇ କହୁଛନ୍ତି ହେ ଦେବମଣ୍ଡଳୀ ମହିଷାସୁରକୁ ମାରିବାକୁ ହେଲେ ଶଙ୍କର ଘରଣୀ ଗିରିରାଜ ସୁତା ମା ଦୁର୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ପାଇଁ ହେବ ଏବେ କିନ୍ତୁ ମା ଦୁର୍ଗା ଦଶଭୁଜା ହୋଇ ଆବିର୍ଭୂତ ହେବେ ଏଇ ମୁହୂର୍ତ୍ତରେ ଆସ ସମସ୍ତେ ବସି ଦୁର୍ଗାଙ୍କ ରୂପକୁ ଧ୍ୟାନ କରି ତାଙ୍କୁ ଆବାହନ କରିବା ପରମ ବ୍ରହ୍ମ ନାରାୟଣଙ୍କ ପରାମର୍ଶ କ୍ରମେ ଆଜ୍ଞା ଦେବତାମାନେ ମା ଦୁର୍ଗାଙ୍କୁ ସ୍ମରଣ କରୁଛନ୍ତି ଆଜ୍ଞା ଠିକ ଏତିକି ବେଳେ ବିରାଟ ଏକ ଆଲୋକବର୍ତ୍ତିକା ଦେବମଣ୍ଡଳୀ ସମ୍ମୁଖରେ ଦେଖାଗଲା ଏ ଘଟଣା ଦେଖି ପଣ୍ଡିତେ ସମସ୍ତେ ଭୟଭୀତ ହୋଇଗଲେ ଦେଖିଲେ ଅପୂର୍ବ ମୂର୍ତ୍ତି ସମ୍ମୁଖେ ତାଙ୍କ ନିକଟରେ ଗୋଟିଏ ଦଶଭୁଜା ନାରୀ ମୂର୍ତ୍ତି ଆଜି ଆବିର୍ଭୂତ ହେଲେ ପିତାମହ ବ୍ରହ୍ମା ଡାକିଲେ ହେ ଦେବମଣ୍ଡଳୀ ସିଏ ତ ଆଉ କେହି ନୁହନ୍ତି ସ୍ୱୟଂ ଭୁବନ ପାଳିନୀ ଆଜ୍ଞା ଶକ୍ତି ମା ଦୁର୍ଗା ଆମ୍ଭମାନଙ୍କର ସ୍ମରଣରେ ମା ଦୁର୍ଗା ଆସି ଉପସ୍ଥିତା କଭି ପ୍ରଣାମ କର ଆନନ୍ଦିତ ଏବଂ ଡାକିଲେ ମା ଦେବତାମାନଙ୍କୁ ଦୁରାଚାରୀ ରାକ୍ଷସ କବଳରୁ ରକ୍ଷା କର ସମସ୍ତ କଥା ପିତାମହ ବ୍ରହ୍ମା ଦୁର୍ଗାଙ୍କ ନିକଟରେ ବୟାନ କଲେ ଆଜ୍ଞା ଏସବୁ ଶୁଣିସାରି ମା ଭବାନୀ ଡାକିଲେ ହେ ଦେବଗଣ ମୁଁ ଯାଉଛି ଏବଂ ପ୍ରତିଶ୍ରୁତି ଦେଇ ଯାଉଛି ନିଶ୍ଚିତ ଭାବରେ ଦାନବକୁ ବଧ କରିବି ଏବଂ ସମସ୍ତଙ୍କର ଦୁଃଖ ଲାଘବ କରିବି ଆଶ୍ୱାସନା ଦେଇ ଦେବଗଣଙ୍କୁ ଭବାନୀ ଭେଟିବାକୁ ଆସୁଛନ୍ତି ଦାନବ ସୈନୀ ଆଜ୍ଞା ଏ ସମୟ ସେନାପତି ବିଛୁରକ ହୋଇ ଦୈତ୍ୟରାଜ ମହିଷାସୁର ପାଶେ ଉଭା ହୋଇ ନାରୀ ଏକ ଦଶ ଭୁଜା ମୂର୍ତ୍ତି ଧରି ଅଛି ସେହି ଦୈତ୍ୟଙ୍କ ପୁରେ ଏକାକି ପାଇଁ ରହିବ ଅରଣ୍ୟ ମଧ୍ୟରେ ଦେବେ ଶିଶୁର ନାମକ ସେନାପତି ଯାଇ ମହିଷାସୁର ନିକଟରେ ପହଞ୍ଚି ଡାକୁଛି ହେ ମଣିମା ଅରଣ୍ୟ ମଧ୍ୟରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ମାମା ଭ୍ରମଣ କରୁଥିବାର ଆମ୍ଭେ ମାନେ ଦେଖିଲୁ ହେ ରାଜା ତାର ଦଶଟି ହାତରେ ଦଶାୟୁଧ ଶୋଭା ପାଉଛି ସେଇ ନାରୀ ଦନୁଜ ସମ୍ରାଟ ମହିଷାସୁରଙ୍କର ରାଣୀ ହେବା ପାଇଁ ଯୋଗ୍ୟା ଆପଣ ଆଜ୍ଞା ଦେଲେ ଆମେ ଯାଇ ସେ ନାରୀକୁ ଧରି ଆଣିବୁ ଏ କଥା ଶୁଣି ବୀର ମହିଷାସୁର ଡାକିଲା ସେନାପତି ତିଛୁର ପ୍ରୟୋଜନ କର ଯୁଦ୍ଧ ଏହି ନାରୀ ପ୍ରୟୋଜନ ଏକାନ୍ତ ମୋହର ଏ ସୁନ୍ଦରୀକୁ ଯାହା ଧରି ଆଣିବ ମୋର ରାଜଅନ୍ତପୁରକୁ ଦୈତ୍ୟ ସମ୍ରାଟ ଠାରୁ ଆଦେଶ ପାଇ ସେନାପତି ତିଛୁର ଅନୁଚର ମାନଙ୍କୁ ନେଇ ଯାଇ ଜଙ୍ଗଲ ଭିତରେ ପହଞ୍ଚିଗଲା ଏବଂ ଦୁର୍ଗାଙ୍କ ନିକଟରେ ପହଞ୍ଚି ଡାକୁଛି ରେ ସୁନ୍ଦରୀ ରାଣୀ ହୋଇ ଦୈତ୍ୟପୁରେ ରହିବୁ ସୁଖରେ ଦୁଃଖ ପାଉ ଅଛୁ ରହି ଅରଣ୍ୟରେ ରେ ସୁନ୍ଦରୀ ଦୁଃଖ ପାଉ ଅଛୁ ରହି ଅରଣ୍ୟରେ ବୀର ମହିଷାସୁର ରାଜପ୍ରାସାଦରେ ତୁ ରାଣୀ ହୋଇ ରହିବୁ ତାହେଲେ ଅକାରଣରେ ଏ ଜଙ୍ଗଲ ମାର୍ଗରେ ପରିଭ୍ରମଣ କଲେ କୋମଳ ପାଦରେ ତୋର କଣ୍ଟା ଫୁଟିବା ସାର ହେବ ଅନିନ୍ଦ୍ୟ ସୁନ୍ଦରୀ ତନୁ କାନ୍ତି ମଳିନ ପଡ଼ିଯିବ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏ କଥା ଶୁଣି ମା ଦୁର୍ଗା ଡାକୁଛନ୍ତି ହେ ବୀର ମାନେ ଯଦି ଶକ୍ତି ଅଛି ମୋତେ ନିଅ ନତୁବା ତୁମ୍ଭେମାନେ ଫେରିଯାଅ ଏ କଥା ଶୁଣିବା ପରେ ଶିଶୁର ନିର୍ଦ୍ଦେଶ କ୍ରମେ ଅନୁତର ସୈନ୍ୟମାନେ ଯୁଦ୍ଧ ପାଇଁ ତତ୍କ୍ଷଣାତ୍ ପ୍ରସ୍ତୁତ ହୋଇଗଲେ ଏବଂ ମା ଦୁର୍ଗାଙ୍କ ସହିତ ସଂଗ୍ରାମ କଲେ ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଯିଏ ସ୍ୱୟଂ ଜଗଜ୍ଜନନୀ ତାଙ୍କ ସହିତ ଥାର ରାକ୍ଷସମାନେ ବା କି ସମର କରିବେ ଧନୁର୍ବାଣେ ଧରା ସାଇ ହେଲେ ସୈନ୍ୟଗଣ ଅଷ୍ଟ ସେନାପତି ଆଜି ଲଭିଲେ ମରଣ ଆଜ୍ଞା ଆଜ୍ଞା ଶକ୍ତିଙ୍କର ଧନୁର୍ବାଣରେ ଅଷ୍ଟ ସେନାପତି ମୃତ୍ୟୁ ଲଭି ଘରାରେ ଶୋଇଲେ ସେନାପତି ତିଛୁର ଯାଇ ଦାନବ ସମ୍ରାଟ ମହିଷାସୁର ନିକଟରେ ସମ୍ବାଦ ଦେଲେ ହେ ରାଜା ନାରୀ ଜଣକ ସାମାନ୍ୟ ନୁହେଁ ହେଇ ବୀରା ନାରୀ ଆମର ଅଷ୍ଟ ସେନାପତିଙ୍କୁ ଆଜି ନିଧନ କଲା ଏ ବାଣୀ ଶୁଣି ମହିଷା କ୍ରୋଧେ ଜଳିଗଲା ରଥେ ଚଢ଼ି ବୀର ବେଶେ ରଥେ ଚଢ଼ି ବୀର ବେଶେ ଅରଣ୍ୟେ ଧାଇଲା ଏବେ ଅରଣ୍ୟେ ଧାଇଲା ଏବେ ଅରଣ୍ୟେ ଧାଇଲା ସେନାପତି ତିକ୍ଷୁର ଠାରୁ ଏ ଖବର ପାଇ ରାଜା ମହିଷାସୁର ସୈନ୍ୟ ସେନାମାନଙ୍କୁ ସାଥିରେ ନେଇ ରଥାରୋହଣ କରି ଯାଇ ପହଞ୍ଚିଗଲା ଅରଣ୍ୟ ମଧ୍ୟରେ କାହିଁ ଗଲୁ ତୁ ହି ଆସ ସମ୍ମୁଖ ମୋହର ଲୋ ଅନ୍ତପୁରେ ରାଣୀ କରି ନେବି ମୁଁ ତୋର ଲୋ ମହିଷାସୁର ଡାକୁଛି ଲୋ ନାରୀ କେଉଁଠି ଅଛୁ ମୋ ସମ୍ମୁଖ କୁହା ମୁଁ ଆସିଛି ତୋତେ ରାଣୀ କରି ମୋ ରାଜ ଅନ୍ତପୁରକୁ ନେଇଯିବି ଆଜ୍ଞା ଶକ୍ତି ମା ଦୁର୍ଗା ଡାକୁଛନ୍ତି ରେ ରହିଛ ଏବାରେ ମୋ କବଳରୁ ତତେ କେହି ରକ୍ଷା କରିପାରିବେ ନାହିଁ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ମା ପୁଅଙ୍କ ଭିତରେ ଯୁଦ୍ଧ ଚାଲିଛି ଆଜ୍ଞା ଘଟଣାଟି ହୋଇଛି କଣ ବାଣେ ଅନ୍ଧକାର ହେଲା ଲୁଚିଲେ ଆଜି
ଯୋ ମହିଷାସୁର ସିଏ ମା ଦୁର୍ଗା ଚିହ୍ନି ହେଉନାହିଁ। ଘଟଣାଟି ହେଲାଣି କଣ? ମା ଦୁର୍ଗା ଆଜି ମନ ଭିତରେ ଚିନ୍ତା କଲେ, ମୁଁ ବିବସନା ନହେଲେ ମହିଷାସୁରକୁ ମାରି ପାରିବି ନାହିଁ। ତେଣୁ ବସନ ଭୂଷଣ ତ୍ୟାଗ କରି ମା ଡାକୁଛନ୍ତି, ଏ ଦାନବ ଏବାରେ ତୋତେ ଆଉ କେହି ରକ୍ଷା କରିପାରିବେ ନାହିଁ। ମା ଦୁର୍ଗାଙ୍କର ଉଲଗ୍ନ ରୂପକୁ ଦେଖି ମହିଷା ଡାକୁଛି, ମା ମୁଁ ପୁଅ, ତୁ ମା ମତେ ମାରିବା ପାଇଁ ତୁ ଆଜି ଉଲଗ୍ନ ହେଲୁ। ମୁଁ ଆଉ ଅସ୍ତ୍ର ହାତରେ ଧରିବିନି, ବର୍ତ୍ତମାନ ଠୁ ଅସ୍ତ୍ର ତ୍ୟାଗ କଲି। ଆଜ୍ଞା, ଘଟଣାଟି ହେଲାଣି କଣ? ଗଜ୍ର ନିର୍ଘୋଷରେ ବାଣ ପେଷଣ କରି ଦୈତ୍ୟ ମହିଷାସୁରକୁ ଆଜି ନିଧନ କଲେ ମା ଦୁର୍ଗା। ଯୋଡ଼ ହସ୍ତ ହେଇ ମହିଷାସୁର ଡାକୁଛି, ମା ମତେ ଏତିକି ଦୟା କର, ମୁଁ ତୁମର ଯଜ୍ଞ ଭାଗ ନେବାକୁ ଚାହୁଁନି, ମାତ୍ର ଏତିକି କାମନା।
ଯଜ୍ଞ ଭାଗ ଚାହେ ନାହିଁ
ନିକଟରେ ରହି ପୂଜା ପାଇବି। ମା ଦିନଜନ ଶରଣର କ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ। ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।
ଏହି କ୍ୟାସେଟ୍ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ସମ୍ରାଟ କ୍ୟାସେଟ୍ କମ୍ପାନୀ। ଆପଣମାନଙ୍କ ମନୋରଞ୍ଜନ ପାଇଁ ସମ୍ରାଟ କ୍ୟାସେଟ୍ କମ୍ପାନୀ ପ୍ରସ୍ତୁତ କରିଛନ୍ତି ଭଜନ କ୍ୟାସେଟ୍ ସୁନାବେଶ କଣ୍ଠ। ଓଡ଼ିଆ ଭଜନ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବମ୍ବେର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜୟଶ୍ରୀ, ଗୀତିକାର ଡକ୍ଟର ଶିବକୁମାର ରଥ ଏବଂ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। ଭଜନ କେତେ ସୁନା ବେଶ
ଖୋଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଡ଼େଇ ଦେବ, ଖୋଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଡ଼େଇ ଦେବ। ଦେହ ମୋ କାଳିଆ ପରି କିଏ ଦେବ।